ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজর এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। মোর বিশ্বাস আজ আমি ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ନିଶ୍ଚିତ ଭାବରେ ଆତ୍ମିକ ଜୀବନରେ ଉପକୃତ ହୋଇପାରିବା ଏବଂ ଆଶୀର୍ବାଦଯୁକ୍ତ ମଧ୍ୟ ହୋଇପାରିବା। କାରଣ ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କୁ ବାସ୍ତବରେ ଶାନ୍ତି, ସାନ୍ତ୍ୱନା ଓ ଆନନ୍ଦ ଦେଇଥାଏ। କେବଳ ସେତିକି ନୁହେଁ, ଏହା ଆମମାନଙ୍କୁ ଶକ୍ତି ଦେଇଥାଏ। ଏହି ଅନ୍ଧକାରମୟ ଜଗତରେ ଆମମାନଙ୍କୁ ଆଲୋକର ପଥରେ ଚାଲିବା ନିମନ୍ତେ ଆଲୋକ ଦେଖାଇଥାଏ। ତେଣୁ ଆସନ୍ତୁ, ପ୍ରଭୁ ଆଜି ଆମମାନଙ୍କୁ ଏଇ ଯେଉଁ ସୁନ୍ଦର ସୁଯୋଗ ଦେଇଛନ୍ତି, ଏହି ସୁଯୋଗର ସଦ୍ବ୍ୟବହାର କରି ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ନିଜର ଜୀବନର ସମସ୍ତ କଳୁଷତାର ବିଷୟକୁ ସମୀକ୍ଷା କରି ସେହି ବାକ୍ୟ ଅନୁଯାୟୀ ତାହାକୁ ଧୋଇ ପରିଷ୍କାର କରି ପ୍ରଭୁଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ନିମନ୍ତେ ଏବଂ ତାହାଙ୍କର ପଥରେ ଚାଲିବା ନିମନ୍ତେ ଆମମାନେ ପଦକ୍ଷେପ ନେବା। ତାହେଲେ ଆସନ୍ତୁ, ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ, ତୁମେ ଆମମାନଙ୍କୁ ତୁମର ବାକ୍ୟ ମଧ୍ୟ ଦେଇଯିବା ପାଇଁ ସୁଯୋଗ ଦେଇଛ। ମାତ୍ର ପ୍ରଭୁ, ଆମମାନେ ଅଯୋଗ୍ୟ ଅପଦାର୍ଥ ମନୁଷ୍ୟ, ତୁମ ବାକ୍ୟର ଗଭୀର ମର୍ମକୁ ବୁଝିବା ନିମନ୍ତେ ଆମମାନଙ୍କର କୌଣସି ଜ୍ଞାନ ନାହିଁ। ପ୍ରଭୁ, ତୁମେ ଆମମାନଙ୍କୁ ଜ୍ଞାନ ଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ, ସେହି ବାକ୍ୟକୁ ସରଳ ବିଶ୍ୱାସରେ ଗ୍ରହଣ କରି ତଦନୁଯାୟୀ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ, ତୁମେ ଆମମାନଙ୍କର ଜୀବନରେ କଥା କୁହ। ଯେଉଁ ଶ୍ରୋତାବନ୍ଧୁମାନେ ରେଡ଼ିଓ ପାଖରେ ବସି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ଅପେକ୍ଷା କରିଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ଆତ୍ମିକ ଜୀବନରେ ଆହୁରି ବର୍ଦ୍ଧିଷ୍ ନେବା ନିମନ୍ତେ ତୁମେ ସାହାଯ୍ୟ କର, ସଙ୍ଗରେ ରୁହ, ଉପକାର କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜିହିଜିକଲ ପୁସ୍ତକର 16 ଓ 17 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଜିହିଜିକଲ 16 ପର୍ବଟି ଆଉ ଏକ ଦୃଷ୍ଟାନ୍ତ ପ୍ରଦାନ କରେ, ଏକ ପରିତ୍ୟକ୍ତ ଛୋଟ ଅନାଥ ସନ୍ତାନ ଯାହା ନିମନ୍ତେ ଆଉ କିଛି କରାଯାଇ ନପାରେ। 16 ପର୍ବର ପ୍ରଥମ 2 ପଦରେ ଲେଖା ଅଛି, ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା ହେ ମନୁଷ୍ୟ ସନ୍ତାନ, ତୁମେ ଜେରୁସାଲମକୁ ତାହାର ଘୃଣାଯୋଗ୍ୟ କ୍ରିୟା ସକଳ ଜଣାଅ। ଜିଜିକଲ ଯେ ଆମମାନଙ୍କୁ ସଦାପ୍ରଭୁଙ୍କର ବାକ୍ୟ ପ୍ରଦାନ କରୁଅଛନ୍ତି, ଏହା ଯେପରି ଆମମାନେ ଭୁଲି ନ ଯାଉ ଏହା ସେ ଚାହାନ୍ତି। ଆମମାନେ ଏହାକୁ ଗ୍ରହଣ କରିନପାରୁ, ମାତ୍ର ତଥାପି ଏହା ଈଶ୍ୱରଙ୍କର ବାକ୍ୟ। କିଏ ସେହି ଛୋଟ ଅନାଥ, କିଏ ସେହି କଳୁଷିତ ତଥା ଅଶୁଚି ସନ୍ତାନ ଯିଏକି ଫୋପଡ଼ା ଯାଇଅଛି, କିଏ ସେହି ଅବୈଧ ସନ୍ତାନ? ଏହା ହେଉଛି ଜେରୁସାଲମର ନଗର। 16 ପର୍ବର 3 ପଦରେ ଲେଖା ଅଛି, ଆଉ କୁହ ପ୍ରଭୁ ସଦାପ୍ରଭୁ ଜେରୁସାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଓ ଜନ୍ମସ୍ଥାନ କିଣାନୀୟ ଦେଶ, ତୁମ୍ଭର ପିତା ଇମୋରିୟ ଓ ମାତା ଜଣେ ହିତିଆ ଥିଲା। ଏହା ଇସ୍ରାଏଲ ଜାତିର ଉତ୍ପତ୍ତିକୁ ପ୍ରକାଶ କରେ ନାହିଁ, ଏହା ଅବ୍ରାହମ ଓ ସାରାଙ୍କ ବିଷୟ ନେଇ କହୁନାହିଁ, ଜେରୁସାଲମ ନଗରର ଉତ୍ପତ୍ତିକୁ ପ୍ରକାଶ କରେ। ଜେରୁସାଲମର ଇତିହାସ ହେଉଛି ଯେ ଏହା ଇମୋରିୟମାନଙ୍କ ନଗର ଥିଲା। ଆମେ ଆଦିପୁସ୍ତକ 16 ପର୍ବର 16 ପଦରେ ତାହା ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ପୁଣି ତୁମ ବଂଶର ଚତୁର୍ଥ ପୁରୁଷ ଏହି ଦେଶକୁ ବାହୁଡ଼ି ଆସିବେ, ଯେହେତୁ ଇମୋରିୟ ଲୋକମାନଙ୍କର ପାପ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଜେରୁସାଲମ ମଧ୍ୟ ହିତୀୟମାନଙ୍କର ନଗର ଥିଲା। ଏହି ହିତୀୟମାନେ ଏକ ମହାନ ଗୋଷ୍ଠୀ ଥିଲେ ଓ ସେମାନେ ଏକଦା ସେହି ଦେଶକୁ ଅଧିକାର କରିଥିଲେ। ଏହା ହିଁ ହେଉଛି ଜେରୁସାଲମର ପୃଷ୍ଠଭୂମି, ଆଉ ଏହାର ଗର୍ବ କରିବାର କୌଣସି ବିଷୟ ନାହିଁ। 4 ଓ 5 ପଦରେ ଲେଖା ଅଛି, ତୁମ୍ଭ ଜନ୍ମର ବିବରଣୀ ଏହି, ତୁମେ ଜନ୍ମ ହେବା ଦିନ ତୁମ୍ଭର ନାଭି କଟା ହୋଇନଥିଲା, କିଏ ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳରେ ସ୍ନାନ କରାଯାଇନଥିଲା, ତୁମ୍ଭେ ଲବଣରେ ମଖାଯାଇନଥିଲ, କିଏ ବା ପଟିରେ ଗୁଡ଼ାଯାଇନଥିଲ। ଏହିସବୁ ମଧ୍ୟରୁ କୌଣସି କାର୍ଯ୍ୟ କରିବା ପାଇଁ, ତୁମ୍ଭ ପ୍ରତି ଦୟା ବହିବା ପାଇଁ କେହି ତୁମ୍ଭ ଉପରେ ସ୍ନେହ ଦୃଷ୍ଟି ନ କଲା, ମାତ୍ର ତୁମ୍ଭେ ଜନ୍ମ ହେବା ଦିନ ତୁମର ଘୃଣାଯୋଗ୍ୟ ଅବସ୍ଥା ହେତୁରୁ ମେଲା ପଡ଼ିଆରେ ଫୋପଡ଼ା ଯାଇଥିଲ। ସେ ଅର୍ଥାତ୍ ଏହି ନଗର ଏକ ଅବୈଧ ଅନାଥ ସନ୍ତାନ ଥିଲା, ଯିଏକି ଫୋପଡ଼ା ଯାଇଥିଲା, ପରିତ୍ୟକ୍ତ ହୋଇଥିଲା ଓ ତାହାର କେହି ଯତ୍ନ ନେଉନଥିଲେ। 6 ଓ 8 ପଦରେ ଲେଖା ଅଛି, ଅନନ୍ତର ଆମ୍ଭେ ଯେତେବେଳେ ତୁମ୍ଭ ନିକଟ ଦେଇ ଗଲୁ ଓ ତୁମ୍ଭକୁ ରକ୍ତରେ ଛଟପଟ ହେବାର ଦେଖିଲୁ, ସେତେବେଳେ ଆମ୍ଭେ ତୁମ୍ଭକୁ କହିଲୁ, ତୁମ୍ଭେ ନିଜ ରକ୍ତରେ ଲିପ୍ତ ଥିଲେ ହେଁ ଜୀବିତା ହୁଅ, ହଁ ତୁମ୍ଭେ ନିଜ ରକ୍ତରେ ଲିପ୍ତ ଥିଲେ ହେଁ ଜୀବିତା ହୁଅ, ଏହି କଥା ଆମ୍ଭେ ତୁମ୍ଭକୁ କହିଲୁ। ଆମ୍ଭେ କ୍ଷେତ୍ରରେ ଉଦ୍ଭିଜ ପରି ତୁମ୍ଭକୁ ବହୁ ସଂଖ୍ୟକ କରାଇଲୁ, ତହେଲେ ତୁମ୍ଭେ ବୃଦ୍ଧି ପାଇ ଅତି ବଡ଼ ହୋଇ ଉଠିଲ ଓ ମହାଶୋଭାରୂପ ଅଳଙ୍କାର ସ୍ୱରୂପ ହେଲ। ତୁମ୍ଭର ସ୍ତନ ଯୁଗଳ ସୁଡୌଲ ଓ ତୁମ୍ଭର କେଶ ଦୀର୍ଘ ହେଲା, ତଥାପି ତୁମ୍ଭେ ବିବସନା ଓ ଉଲ୍ଲଙ୍ଘିନୀ ଥିଲ। ପୁଣି ଆମ୍ଭେ ଯେତେବେଳେ ତୁମ୍ଭର ନିକଟ ଦେଇ ଗମନ କଲୁ ଓ ତୁମ୍ଭ ପ୍ରତି ଅନାଇଲୁ, ସେତେବେଳେ ଦେଖ ତୁମ୍ଭର ସେ ସମୟ ତ ପ୍ରେମର ସମୟ। ତହୁଁ ଆମ୍ଭେ ତୁମ୍ଭ ଉପରେ ଆପଣା ବସ୍ତ୍ରାଞ୍ଚଳ ପ୍ରସାରିଲୁ ଓ ତୁମ୍ଭର ଉଲ୍ଲଙ୍ଘତା ଆଚ୍ଛାଦନ କଲୁ। ହଁ, ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ଶପଥ କରି ତୁମ୍ଭ ସଙ୍ଗେ ନିୟମ ସ୍ଥିର କଲୁ, ତହିଁରେ ତୁମ୍ଭେ ଆମ୍ଭର ହେଲ। ଈଶ୍ୱର ଜେରୁସାଲାମକୁ କହନ୍ତି, ମୁଁ ତୁମ୍ଭକୁ ଲାଳନ ପାଳନ କଲି ଓ ତୁମ୍ଭକୁ ମୋର ସନ୍ତାନ କଲି, ମୁଁ ତୁମକୁ ଗ୍ରହଣ କଲି, ମୁଁ ତୁମର ଯତ୍ନ ନେଲି। 9-11 ପଦ ମଧ୍ୟରେ ଲେଖା ଅଛି, ତହୁଁ ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ, ହଁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇଦେଲୁ ଓ ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ। ଆହୁରି ଆମ୍ଭେ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲୁ, ଶିଶୁକ ଚର୍ମର ପାଦୁକା ପିନ୍ଧାଇଲୁ ଓ ଆମ୍ଭେ ଶୁଭ୍ର ଖୋମ ବସ୍ତ୍ରରେ ତୁମ୍ଭର କଟିବନ୍ଧନ କରାଇଲୁ, ପୁଣି ପଟ ବସ୍ତ୍ରରେ ବିଭୂଷିତା କଲୁ। ଆହୁରି ଆମ୍ଭେ ଅଳଙ୍କାରରେ ତୁମ୍ଭକୁ ଭୂଷିତା କଲୁ ଓ ତୁମ୍ଭ ହସ୍ତରେ କଙ୍କଣ ଓ ଗଳଦେଶରେ ହାର ଦେଲୁ। ସେ କହନ୍ତି, ଏହା ହିଁ ଯାହାକି ମୁଁ ଜେରୁସାଲମ ପ୍ରତି କଲି। ମୁଁ ଭାବେ ଯେ ଏହି ବିଷୟରୁ ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ କିଛି ଶିକ୍ଷା ମିଳେ। ଆପଣଙ୍କର ଓ ମୋର ପୃଷ୍ଠଭୂମି ଅତି ମନ୍ଦ। ଆଦମ ଓ ହବା ପାପୀ ବୋଲି ଗଣିତ ହେଲେ ଓ ଆପଣ ଓ ମୁଁ ଆମେ ପାପରେ ଜନ୍ମ ହେଲୁ। ଦାଉଦ କହିଲେ, ପାପରେ ମୋ ମାତା ମୋତେ ଗର୍ଭରେ ଧାରଣ କଲା। ଓ ଦାଉଦ, ଆପଣଙ୍କଠାରୁ ବା ମୋଠାରୁ କିଛି ଭିନ୍ନ ନୁହନ୍ତି, ତାହେଲେ ଆପଣଙ୍କର ଗର୍ବ କରିବାର କି କିଛି ବିଷୟ ଅଛି ବା ମୋର ଗର୍ବ କରିବାର କି କିଛି ବିଷୟ ଅଛି? ଆମମାନେ ସମସ୍ତେ ପାପୀ ଓ ଆମମାନେ ପାପ କରି ଈଶ୍ୱରଙ୍କ ମହିମାରୁ ଊଣା ପଡ଼ିଅଛୁ ଓ ଆମମାନେ ବିଶ୍ୱାସ ଦ୍ୱାରା ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହୋଇଅଛୁ। ତାହା ହେଉଛି ଆମମାନଙ୍କର ପୃଷ୍ଠଭୂମି, ତାହା ହେଉଛି ଆମମାନଙ୍କର ଉତ୍ପତ୍ତି। ଆମମାନେ ପାପ ଓ ଅଧର୍ମରେ ମୃତ ଥିଲୁ। ଈଶ୍ୱର ଜେରୁସାଲମ ପ୍ରତି କ'ଣ କଲେ? ଈଶ୍ୱର ତାହାକୁ କହିଲେ, ଜୀବିତା ହୁଅ, ଯାହାକି 6 ପଦରେ ଲେଖା ଅଛି। ଆଜି ଆମମାନଙ୍କୁ ମଧ୍ୟ ସେ କହନ୍ତି, ତୁମମାନଙ୍କୁ ଅବଶ୍ୟ ପୁନର୍ବାର ଜନ୍ମିବାକୁ ହେବ, ଅର୍ଥାତ୍ ତୁମମାନଙ୍କୁ ଆତ୍ମିକ ଜୀବନରେ ଏକ ନୂତନ ଜୀବନ ଲାଭ କରିବାକୁ ହେବ, ଆତ୍ମିକ ଜୀବନରେ ଏକ ନୂତନ ହୃଦୟ ଧାରଣ କରି ନୂତନୀକୃତ ହେବାକୁ ହେବ। ସେ ଏକ ନିୟମ କରିଅଛନ୍ତି ଯେ ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେ ଆପଣଙ୍କୁ ଉଦ୍ଧାର କରିବେ। ଯୋହନ 3 ପର୍ବର 16 ପଦରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ସଦାପ୍ରଭୁ ସେହି ଅବୈଧ ସନ୍ତାନକୁ, ସେହି କଳୁଷିତ ଓ ଅଶୁଚି ସନ୍ତାନକୁ ତାହାର ନିଜ ରକ୍ତରେ ତାହାକୁ ନେଲେ ଓ ସେ କହନ୍ତି, ଆମ୍ଭେ ତୁମ୍ଭକୁ ଜଳରେ ସ୍ନାନ କରାଇଲୁ। ସେହି ପ୍ରକାରେ ସେ ତାହାଙ୍କର ବିଶ୍ୱାସୀମାନଙ୍କୁ ପୁନର୍ଜନ୍ମର ପ୍ରକ୍ଷାଳନ ଦ୍ୱାରା, ପବିତ୍ର ଆତ୍ମାଙ୍କର ନୂତନୀକରଣ ଦ୍ୱାରା ନୂତନୀକୃତ କରିଅଛନ୍ତି। ସେ ଆହୁରି କହନ୍ତି, ହଁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ତୁମ୍ଭ ଦେହରୁ ତୁମ୍ଭର ରକ୍ତ ଧୋଇଦେଲୁ। ପ୍ରଭୁ ଯୀଶୁ ମୋହର ସମସ୍ତ ଦୋଷ ଅପରାଧ ସେହି କୃଷ ଉପରେ ବହନ କଲେ। ଆଜି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଉପରେ ବା ଜଣେ ଈଶ୍ୱରଙ୍କ ସନ୍ତାନ ଉପରେ ସେହି ରକ୍ତଗତ ଦୋଷ ନାହିଁ। ସେ ଆହୁରି କହନ୍ତି, ଆମ୍ଭେ ତୈଳରେ ତୁମ୍ଭକୁ ମର୍ଦ୍ଦନ କଲୁ। ସେ ଆଜି ଈଶ୍ୱରଙ୍କ ସନ୍ତାନକୁ ପବିତ୍ର ଆତ୍ମାଙ୍କ ରୂପ ତୈଳରେ ଅଭିଷେକ କରନ୍ତି। ଆମ୍ଭେ ଶୁଭ୍ର ଖୋମ ବସ୍ତ୍ରରେ ତୁମ୍ଭର କଟି ବନ୍ଧନ କରାଇଲୁ। ଆମ୍ଭେମାନେ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ରୂପ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୋଇପାରିବା, ଯେପରି ଆମେମାନେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଛିଡ଼ା ହେବା ନିମନ୍ତେ ସମର୍ଥ ହୋଇପାରୁ। ଏହି ନଗର ପ୍ରତି କ'ଣ ଘଟିଲା? ଈଶ୍ୱର କହନ୍ତି ଯେ ଯେତେବେଳେ ସେ ବଡ଼ ହୋଇ ଯୌବନାବସ୍ଥାରେ ପଦାର୍ପଣ କଲା ଓ ଏକ ସୁନ୍ଦରୀ ଯୁବତୀରେ ପରିଣତ ହେଲା, ସେତେବେଳେ ସେ ବେଶ୍ୟାଚାର କଲା, ସେ ପ୍ରତିମା ପୂଜା କଲା ଓ ତାଙ୍କଠାରୁ ବିମୁଖ ହେଲା। ଈଶ୍ୱର ସେହି ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଦୟା କରନ୍ତୁ, ଯିଏକି ନିଜର ସ୍ୱାର୍ଥ ନିମନ୍ତେ ନିଜକୁ ଜଗତ ନିକଟରେ ବିକ୍ରି କରିଦିଏ ହଁ, ଏସବୁ ମଧ୍ୟ ରଙ୍ଗା ଡାଲି ଟିକକ ପାଇବା ପାଇଁ ନିଜର ଜ୍ୟେଷ୍ଠାଧିକାରକୁ ବିକ୍ରୟ କରିଦେଲା। ମାତ୍ର ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ନିଜର ସ୍ୱାର୍ଥ ନିମନ୍ତେ ଓ ନିଜ ଲାଳସାର ଚରିତାର୍ଥ ନିମନ୍ତେ ନିଜକୁ ଜଗତ ନିକଟରେ ବିକ୍ରୟ କରିଦିଅନ୍ତି। ପ୍ରିୟ ବନ୍ଧୁ, ଶୈତାନ ଆମମାନଙ୍କୁ କିଣି ନେଇପାରିବ। ଆମମାନେ ମଧ୍ୟ ନିଜ ଜୀବନରେ ସେହି ଦୁର୍ବଳତାକୁ ଲକ୍ଷ୍ୟ କରିବାକୁ ପାରୁ ଯେ ଆମମାନେ ଥରକୁ ଥର ଈଶ୍ୱରଙ୍କଠାରୁ ଓ ତାହାଙ୍କର ସହଭାଗିତାଠାରୁ ଦୂରକୁ ଚାଲିଯାଉ। କିନ୍ତୁ ପ୍ରିୟ ବନ୍ଧୁ, ଆମ୍ଭେମାନେ ପ୍ରତି ଅବସ୍ଥାରେ ଓ ପ୍ରତ୍ୟେକ କ୍ଷେତ୍ରରେ ଈଶ୍ୱରଙ୍କ ପ୍ରତି ବିଶ୍ୱସ୍ତତା ଓ ସତ୍ୟତା ଆଚରଣ କରିବା ନିମନ୍ତେ ଚେଷ୍ଟା କରିବା ଆବଶ୍ୟକ। 53-55 ମଧ୍ୟରେ ଏହିପରି ଲେଖା ଅଛି, ପୁଣି ଆମ୍ଭେ ସେମାନଙ୍କର ବନ୍ଦିତ୍ୱ ଅବସ୍ଥା ଅର୍ଥାତ୍ ସଦମ ଓ ତାହାର କନ୍ୟାଗଣର ବନ୍ଦିତ୍ୱ ଅବସ୍ଥା, ସମରିଆ ଓ ତାହାର କନ୍ୟାଗଣର ବନ୍ଦିତ୍ୱ ଅବସ୍ଥା, ପୁଣି ସେମାନଙ୍କ ମଧ୍ୟବର୍ତ୍ତୀ ତୁମ୍ଭର ବନ୍ଦୀଗଣର ବନ୍ଦିତ୍ୱ ଅବସ୍ଥା ପରିବର୍ତ୍ତନ କରିବା, ତହିଁରେ ତୁମ୍ଭେ ଆପଣ ଅପମାନ ଭୋଗ କରିବ ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ସ୍ୱରୂପ ହୋଇ ଯାହା ଯାହା କରିଅଛ ସେସବୁ ସକାଶୁ ଲଜ୍ଜିତା ହେବ। ପୁଣି ତୁମ୍ଭର ଭଗ୍ନୀଗଣ ଅର୍ଥାତ୍ ସଦମ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବଦଶା ପ୍ରାପ୍ତ ହେବେ, ସମରିଆ ଓ ତାହାର କନ୍ୟାଗଣ ସେମାନଙ୍କର ପୂର୍ବଦଶା ପ୍ରାପ୍ତ ହେବେ, ଆଉ ତୁମ୍ଭେ ଓ ତୁମ୍ଭର କନ୍ୟାଗଣ ତୁମମାନଙ୍କର ପୂର୍ବଦଶା ପ୍ରାପ୍ତ ହେବ। ଏହି 16 ପର୍ବର 53-55 ପଦ ଓ ଜିହିଜିକଲ 37 ପର୍ବର 12 ପଦକୁ ନେଇ ଏହାକୁ ଭୁଲ ଭାବେ ଭାଷାନ୍ତର କରି ଏହିପରି ଅନେକ ଶିକ୍ଷା ଦିଅନ୍ତି ଯେ ପରିଶେଷରେ ପ୍ରତ୍ୟେକ ଉଦ୍ଧାରପ୍ରାପ୍ତ ହେବେ। ମାତ୍ର ଏହା ଠିକ୍ ନୁହେଁ। ଆମମାନେ ଯଦି ଏହି ସମସ୍ତ ପଦଗୁଡ଼ିକର ପୂର୍ବାପର ପ୍ରସଙ୍ଗକୁ ନେଇ ଚିନ୍ତା କରିବା, ତାହେଲେ ଜାଣିବାକୁ ପାରିବା ଯେ ଈଶ୍ୱର ଅନନ୍ତ ଜୀବନ ନିମନ୍ତେ ଦୁଷ୍ଟମାନଙ୍କର ମୃତ୍ୟୁରୁ ପୁନରୁତ୍ଥାନ କରିବା ବିଷୟ ନେଇ କହନ୍ତି ନାହିଁ। ମାତ୍ର ଉଭୟ ଘଟଣାରେ ସେ ଏକ ନଗରର ସୁରକ୍ଷା ବା ପୁନଃ ସ୍ଥାପନ କିମ୍ବା ଏକ ଜାତିର ପୁନଃସ୍ଥାପନ ବିଷୟ ନେଇ ପ୍ରକାଶ କରନ୍ତି। ମାତ୍ର ଏହାର ଲୋକମାନଙ୍କ ସହିତ କୌଣସି ସମ୍ପର୍କ ନାହିଁ ଯେଉଁମାନେ କି ବର୍ଷ ବର୍ଷ ଧରି ପୂର୍ବରୁ ସେଠାରେ ବସବାସ କରୁଥିଲେ। ଏଠାରେ ଏହି ଜିଜିକଲ 16 ପର୍ବରେ ସେ କହନ୍ତି ଯେ ସଦମ ନଗର ପୁନଃନିର୍ମାଣ ହେବାକୁ ଅଛି ଓ 37 ପର୍ବରେ ସଦାପ୍ରଭୁ ଏକ ଜାତିର ପୁନଃସ୍ଥାପନ ବିଷୟ ନେଇ କହନ୍ତି, ଆଉ ତାହା ହେଉଛି ଇସ୍ରାଏଲ ଜାତି। ପ୍ରକୃତରେ ଭବିଷ୍ୟତ ରାଜ୍ୟ ବିଷୟ ନେଇ ପୁରାତନ ନିୟମରେ ସ୍ୱର୍ଗୀୟ ଭାବବାଣୀ ପ୍ରଦାନ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁନା, ଯାହାକି ଆମେ ନୂତନ ନିୟମରେ ଲକ୍ଷ୍ୟ କରୁ। ପୁରାତନ ନିୟମର ସାଧୁମାନଙ୍କୁ ବା ଭକ୍ତମାନଙ୍କୁ ମୃତ୍ୟୁରୁ ଫେରାଇ ଆଣି ସେମାନଙ୍କ ନିମନ୍ତେ ଉର୍ଦ୍ଧ୍ୱରେ ପ୍ରସ୍ତୁତ ହୋଇ ରହିଥିବା ଏକ ସ୍ଥାନକୁ ସେମାନଙ୍କୁ ନେଇଯିବାର ବିଷୟ ନେଇ ଈଶ୍ୱରଙ୍କର କୌଣସି ଯୋଜନା ନଥିଲା। ସେ ଆମ୍ଭମାନଙ୍କ ନିମନ୍ତେ ଅର୍ଥାତ୍ ନୂତନ ନିୟମର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ସେହି ଯୋଜନା କରିଅଛନ୍ତି। ମାତ୍ର ସେ ପୁରାତନ ନିୟମର ସାଧୁମାନଙ୍କ ନିମନ୍ତେ କୌଣସି ସ୍ଥାନରେ ତାହା କହିନାହାନ୍ତି। ସେମାନଙ୍କୁ କହିଲେ ଏହି ପୃଥିବୀରେ ଏକ ସ୍ୱର୍ଗ ହେବାକୁ ଅଛି ଓ ତାହା ହିଁ ହେଉଛି ପୁନରୁତ୍ଥାନ, ଯାହାକି ଅବ୍ରାହମ୍ ଚାହିଁ ରହିଥିଲେ। ଇସ୍ରାଏଲ ଜାତିର ଏକ ପୁନଃସ୍ଥାପନ ହେବାକୁ ଅଛି। ନୂତନ ନିୟମ ଏହି ପୁନରୁତ୍ଥାନ ବିଷୟ ନେଇ ସ୍ପଷ୍ଟ କରିଦିଏ ଯେ ଦୁଇଟି ସ୍ତରରେ ପୁନରୁତ୍ଥାନ ହେବ, ଉଦ୍ଧାରପ୍ରାପ୍ତମାନଙ୍କର ପୁନରୁତ୍ଥାନ ଓ ବିନାଶପ୍ରାପ୍ତମାନଙ୍କର ପୁନରୁତ୍ଥାନ, ଯେଉଁମାନେ କି ମୃତ୍ୟୁରୁ ପୁନରୁତ୍ଥିତ ହେବା ସମୟରେ ବିନାଶପ୍ରାପ୍ତମାନଙ୍କ ସହିତ ଗଣିତ ହେବେ। ତେଣୁକରି ଏହି ପଦଗୁଡ଼ିକ କେବଳ ଏକ ଜାତିର ପୁନଃସ୍ଥାପନ ବିଷୟ ନେଇ ପ୍ରକାଶ କରେ। ଏହି ପର୍ବଟି ଅତି ଚମତ୍କାର ଭାବରେ ସମାପ୍ତ ହୁଏ। ଈଶ୍ୱର ଇସ୍ରାଏଲ ଜାତି ସହିତ ତାହାଙ୍କର ନିୟମକୁ ଅତି ଉତ୍ତମ ଭାବରେ ସ୍ଥିର କରିବାକୁ ଯାଉଅଛନ୍ତି। ସେମାନଙ୍କର ପାପ, ବିରୁଦ୍ଧାଚରଣ, ଅବାଧ୍ୟତା ଓ ପଛଘୁଞ୍ଚାର ଜୀବନ ଈଶ୍ୱର ସେମାନଙ୍କ ସହିତ କରିଥିବା ନିୟମକୁ କେବେହେଲେ ବିନଷ୍ଟ କରିପାରିବ ନାହିଁ। ଦେଖନ୍ତୁ 16 ପର୍ବର 60 ପଦରୁ 63 ପଦ ମଧ୍ୟରେ ଏହିପରି ଲେଖା ଅଛି, ତଥାପି ତୁମ୍ଭ ଯୌବନାବସ୍ଥାରେ ତୁମ୍ଭ ସହିତ ଆମ୍ଭକୃତ ନିୟମ ଆମ୍ଭେ ସ୍ମରଣ କରିବା ଓ ତୁମ୍ଭ ପକ୍ଷରେ ଆମ୍ଭେ ଅନନ୍ତ କାଳସ୍ଥାୟୀ ଏକ ନିୟମ ସ୍ଥାପନ କରିବା। ସେ ସମୟରେ ଯେତେବେଳେ ତୁମ୍ଭେ ଆପଣା ଭଗ୍ନୀଗଣକୁ ତୁମ୍ଭର ବଡ଼ ଓ ସାନ ଭଗ୍ନୀଗଣକୁ ଗ୍ରହଣ କରିବ, ସେତେବେଳେ ତୁମ୍ଭେ ଆପଣା ଆଚାର ବ୍ୟବହାର ସ୍ମରଣ କରି ଲଜ୍ଜିତା ହେବ, ଆଉ ଆମ୍ଭେ ସେମାନଙ୍କୁ କନ୍ୟା ରୂପେ ତୁମ୍ଭକୁ ଦେବା ମାତ୍ର ତୁମ୍ଭର ନିୟମାନୁକ୍ରମେ ନୁହେଁ। ପୁଣି ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା, ତାହେଲେ ଆମ୍ଭେ ଯେ ସଦା ପ୍ରଭୁଠୁ ଏହା ତୁମେ ଜାଣିବ। ତୁମ୍ଭେ ଯାହା ଯାହା କରିଅଛ ତୁମ୍ଭର ସେସବୁ ଯେତେବେଳେ ଆମ୍ଭେ କ୍ଷମା କରିବା, ସେତେବେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତା ହେବ ଓ ନିଜ ଅପମାନ ହେତୁ ଆଉ କେବେ ଆପଣା ମୁଖ ଫିଟାଇବ ନାହିଁ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଈଶ୍ୱର କହନ୍ତି ଯେ ସେ କେବଳ ସେମାନଙ୍କ ସହିତ କରିଥିବା ଅତୀତର ନିୟମକୁ ଉତ୍ତମ ଭାବରେ ସ୍ଥିର କରିବେ ନାହିଁ, ମାତ୍ର ଏଥିସହିତ ସେ ସେମାନଙ୍କ ସହିତ ଏକ ନୂତନ ନିୟମ ସ୍ଥାପନ କରିବାକୁ ଯାଉଅଛନ୍ତି। ଯଦି ଆମେ ଏହି ଅଂଶଗୁଡ଼ିକୁ ଭଲଭାବେ ଅଧ୍ୟୟନ କରିବା, ତାହେଲେ ଆମେ ଜାଣିପାରିବା ଯେ ଇସ୍ରାଏଲ ଜାତି ସହିତ ଈଶ୍ୱରଙ୍କର ତଥାପି ଏକ ଭବିଷ୍ୟତ ଅଭିମତ ରହିଅଛି। ଆସନ୍ତୁ ଏହାପରେ ସତର ପର୍ବ ମଧ୍ୟକୁ ଯିବା। ଏହି ସତର ପର୍ବରେ ଆମେ ଦୁଇଟି ଉତ୍କୃଷ୍ଟ ପକ୍ଷୀର ପ୍ରହେଳିକାକୁ ଲକ୍ଷ୍ୟ କରିବାକୁ ପାରିବା। ସତର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ହେ ମନୁଷ୍ୟ ସନ୍ତାନ, ତୁମେ ଇସ୍ରାଏଲ ବଂଶ ନିକଟରେ ଗୋଟିଏ ପ୍ରହେଳିକା ଉତ୍ଥାପନ କର ଓ ଏକ ଦୃଷ୍ଟାନ୍ତ କଥା କୁହ। ଯେହେତୁ ଏହି ଲୋକମାନେ ଜିହିଜିକଲଙ୍କର କଥା ଶୁଣିବେ ନାହିଁ, ତେଣୁକରି ଜିହିଜିକଲଙ୍କୁ ଏକ ଅଦ୍ଭୁତ ଓ ଅସ୍ୱାଭାବିକ ଉପାୟରେ ଏହି ଲୋକମାନଙ୍କ ନିକଟକୁ ଆସିବାକୁ ଥିଲା, ଏକ ପ୍ରହେଳିକା ମାଧ୍ୟମରେ ଆସିବାକୁ ଥିଲା, ଏକ ଦୃଷ୍ଟାନ୍ତ ମାଧ୍ୟମରେ ଆସିବାକୁ ଥିଲା। ସତର ପର୍ବର ତିନି ପଦରୁ ପାଞ୍ଚ ପଦ ମଧ୍ୟରେ ଲେଖା ଅଛି, ତୁମ୍ଭେ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଗୋଟିଏ ବଡ଼ ଉତ୍କୃଷ୍ଟ ପକ୍ଷୀ ଥିଲା, ତାହାର ପକ୍ଷ ବଡ଼ ଓ ଡେଣା ଦୀର୍ଘ ଓ ଚିତ୍ର ବିଚିତ୍ର ଲୋମରେ ପରିପୂର୍ଣ୍ଣ। ସେ ଲିବାନୋନକୁ ଆସି ଏରସ ବୃକ୍ଷର ଅଗ୍ରଭାଗ ନେଇଗଲା। ସେ ତହିଁର ସାନ ସାନ ପଲ୍ଲବର ଉଚ୍ଚତମ ପଲ୍ଲବ କାଟି ବାଣିଜ୍ୟ ଦେଶକୁ ନେଇ ବଣିକମାନଙ୍କର ଗୋଟିଏ ନଗରରେ ରଖିଲା। ଆହୁରି ସେ ଦେଶର ବୀଜ ନେଇ ଏକ ଉର୍ବରା ଭୂମିରେ ତାହା ରୋପଣ କଲା। ସେ ଜଳରାଶିର ନିକଟରେ ବାଇଶ ବୃକ୍ଷତୁଲ୍ୟ ତାହା ରୋପଣ କଲା। ଏହି ବଡ଼ ଉତ୍କୃଷ୍ଟ ପକ୍ଷୀ ବାବିଲୋନ ଓ ନବୁଖଦ୍ ନିଶ୍ଚରଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ, ଯିଏକି ବାବିଲୋନର ରାଜା। ଏହି ଉତ୍କୃଷ୍ଟ ପକ୍ଷୀ ଏକ ଛବି, ଯାହାକି ଧର୍ମଶାସ୍ତ୍ରର ଅନ୍ୟାନ୍ୟ ସ୍ଥାନରେ ବାବିଲୋନ ନିମନ୍ତେ ବ୍ୟବହାର କରାଯାଇଅଛି। ଦେଖନ୍ତୁ ଜିରିମିୟ ଅଡ଼ଚାଳିଶ ପର୍ବର ଚାଳିଶ ପଦରେ ଜିରିମିୟ ଭବିଷ୍ୟତ ବକ୍ତା ରାଜା ନବୁଖଦ୍ ନିଶ୍ଚରଙ୍କ ବିଷୟରେ ଏହିପରି ଲେଖନ୍ତି, କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ସେ ଉତ୍କୃଷ୍ଟ ପକ୍ଷୀ ପରି ଉଡ଼ି ଆସିବ ଓ ମୟାବ ଉପରେ ଆପଣା ପକ୍ଷଦ୍ୱୟ ବିସ୍ତାର କରିବ। ସେହିପରି ଜିରିମିୟ ଅଣଚାଶ ପର୍ବର ବାଇଶ ପଦରେ ଓ ଦାନିଏଲ ସାତ ପର୍ବର ଚାରିପଦରେ ବାବିଲୋନ ଓ ତାହାର ରାଜାକୁ ଉତ୍କୃଷ୍ଟ ପକ୍ଷୀ ସହିତ ତୁଳନା କରାଯାଇଅଛି। ତେଣୁକରି ଏଠାରେ ଆମେ ଯାହା ଲକ୍ଷ୍ୟ କରୁଅଛୁ, ତାହା ବାବିଲୋନର ରାଜା ନବୁଖଦ୍ ନିଶ୍ଚରଙ୍କର ଛବି, ଯିଏକି ଜିରୁସାଲାମକୁ ଆଗମନ କରି ବୃକ୍ଷର ଅଗ୍ରଭାଗ କାଟି ନେବାକୁ ଯାଉଅଛନ୍ତି। ସେହି ବୃକ୍ଷ କିଏ? ଏହା ହେଉଛି ଇସ୍ରାଏଲ ଜାତି, ବିଶେଷତଃ ଦାଉଦଙ୍କର ରାଜକୀୟ ବଂଶ। ବାବିଲୋନର ରାଜା ନବୁଖଦ୍ ନିଶ୍ଚର ରାଜା ସିଦ୍ଦିକିୟଙ୍କ ପ୍ରତି ତାହା ହିଁ କରିବାକୁ ଯାଉଅଛନ୍ତି। ସାତପଦରେ ଲେଖା ଅଛି, ପୁଣି ଆଉ ଗୋଟିଏ ବଡ଼ ବଡ଼ ପକ୍ଷ ଓ ଅନେକ ଲୋମ ବିଶିଷ୍ଟ ବୃହତ୍ ଉତ୍କୃଷ୍ଟ ପକ୍ଷୀ ଥିଲା। ଆଉ ଦେଖ, ସେହି ଦ୍ରାକ୍ଷଲତା ଜଳରେ ସେଚିତ ହେବା ପାଇଁ ଆପଣା ରୋପିତ ହେବା କିଆରୀରୁ ତାହାର ଆଡ଼େ ଆପଣା ମୂଳ ବକ୍ର କରି ଶାଖା ବିସ୍ତାର କଲା। ଅନ୍ୟ ବୃହତ୍ ଉତ୍କୃଷ୍ଟ ପକ୍ଷୀଟି ହେଉଛି ମିଶର ଦେଶ, ଯାହାକି ତଥାପି ଏହି ସମୟରେ ମଧ୍ୟ ଏକ ବୃହତ୍ ଶକ୍ତିଶାଳୀ ରାଜ୍ୟ ରୂପେ ଛିଡ଼ା ହୋଇଥିଲା। ରାଜା ସିଦ୍ଦିକିୟ ବାବିଲୋନର ରାଜା ନବୁଖଦ୍ ନିଶ୍ଚରଙ୍କ ଦ୍ୱାରା ସିଂହାସନର ଅଧିକାରୀ ହୋଇଥିଲେ ଓ ସେମାନେ ପରସ୍ପର ସହିତ ଏକ ନିୟମ କରିଥିଲେ, କିନ୍ତୁ ସିଦ୍ଦିକିୟ ସେହି ନିୟମ ଭଙ୍ଗ କରି ମିଶର ପ୍ରତି ଫେରିଲେ, ମିଶରର ସହାୟତା ନେଲେ। ତାହା ହିଁ ଏଠାରେ ସେହି ଶାଖାଗୁଡ଼ିକ ଦ୍ୱାରା ଚିତ୍ରଣ କରାଯାଇଅଛି, ଯାହାକି ମିଶର ଆଡ଼କୁ ଢଳିଥିଲା। ସେହି ଦ୍ରାକ୍ଷଲତା ମିଶରର ମୃତ୍ତିକାରେ ରୋପିତ ହୋଇଥିଲା, ଯାହାକି ତାହାଠାରୁ ଶକ୍ତି ପାଇବା ନିମନ୍ତେ ଅନ୍ୱେଷଣ କରୁଥିଲା, ସାହାଯ୍ୟ ପାଇବା ନିମନ୍ତେ ଅନ୍ୱେଷଣ କରୁଥିଲା, ମାତ୍ର ସେ କୌଣସି ଶକ୍ତି ପାଇପାରିବ ନାହିଁ, କାରଣ ମିଶରର ପତନ ଘଟିବ। ରାଜା ନବୁଖଦ୍ ନିଶ୍ଚର ମିଶରକୁ ନେଇଗଲେ ଓ ଏହାକୁ ବିନାଶ କଲେ ଓ ତାହାଙ୍କ ଅଧୀନରେ ରଖିଲେ। ଦେଖନ୍ତୁ ବାର ପଦରୁ ପନ୍ଦର ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ୍ଭେ ସେହି ବିଦ୍ରୋହୀ ବଂଶକୁ କୁହ, ତୁମେମାନେ କି ଏହିସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଜିରୁସାଲାମକୁ ଆସି ତହିଁର ରାଜାକୁ ଓ ତହିଁର ଅଧିପତିଗଣକୁ ଆପଣାର ନିକଟକୁ ବାବିଲକୁ ନେଇଗଲା। ପୁଣି ରାଜ୍ୟ ଯେପରି ଅବନତ ହୋଇ ଆଉ ଉନ୍ନତ ନହିବ, ମାତ୍ର ତାହାର ନିୟମ ପାଳନ କରି ଯେପରି ସ୍ଥିର ହେବ, ଏଥିପାଇଁ ସେ ରାଜବଂଶରୁ ଗୋଟିଏ ବୀଜ ନେଇ ତାହା ସଙ୍ଗେ ନିୟମ କଲା, ମଧ୍ୟ ତାହାକୁ ଶପଥାଧୀନ କଲା ଓ ଦେଶର ପରାକ୍ରମୀ ଲୋକମାନଙ୍କୁ ନେଇଗଲା। ମାତ୍ର ସେ ଅଶ୍ୱଗଣ ଓ ଅନେକ ଲୋକ ପାଇବା ନିମନ୍ତେ ମିଶ୍ୱରକୁ ଆପଣା ଦୂତଗଣ ପଠାଇ ବାବିଲ ରାଜାର ବିଦ୍ରୋହୀ ହେଲା, ସେ କି କୃତକାର୍ଯ୍ୟ ହେବ? ଯେପରି କାର୍ଯ୍ୟ କରେ ସେ କି ରକ୍ଷା ପାଇବ? ସେ ନିୟମ ଲଙ୍ଘନ କରିକି ରକ୍ଷା ପାଇବ? ବର୍ତ୍ତମାନ ଆମେ ଜିହିଜିକଲଙ୍କ ପ୍ରହଳିକାର ସମ୍ବାଦକୁ ଏଠାରେ ଲକ୍ଷ୍ୟ କରୁଅଛୁ। ମାତ୍ର ଏଠାରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ରାଜା ନବୁଖଦ୍ନେଶ୍ୱର ଜଣେ ବିଜାତୀୟ ରାଜା ହେଲେ ମଧ୍ୟ ସେ ତାଙ୍କର ନିୟମ ରକ୍ଷା କରିଥିଲେ। ମାତ୍ର ଈଶ୍ୱରଙ୍କର ଲୋକମାନେ ନିୟମ ଭଙ୍ଗ କଲେ, ସେମାନେ ନବୁଖଦ୍ନେଶ୍ୱରଙ୍କ ସହିତ ବିଶ୍ୱାସଘାତକତା କଲେ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ତାହା ହିଁ ପରିଲକ୍ଷିତ ହୁଏ। ସେମାନେ ଯଦିଓ ହସ୍ତରେ ବାଇବଲ ଧରି ଗୀର୍ଜାକୁ ଯାଆନ୍ତି, ମାତ୍ର ସେମାନଙ୍କର ହୃଦୟ ଈଶ୍ୱରଙ୍କଠାରୁ ଦୂରରେ ଥାଏ। କିନ୍ତୁ ଅନ୍ୟପକ୍ଷରେ ଆପଣ ଅନେକଙ୍କୁ ଦେଖିପାରିବେ, ସେମାନେ ଉଦ୍ଧାରପ୍ରାପ୍ତ ନ ହୋଇଥିଲେ ମଧ୍ୟ ସେମାନଙ୍କ ଜୀବନରେ ବିଶ୍ୱସ୍ତତା ପରିଲକ୍ଷିତ ହୁଏ। ନବୁଖଦ୍ନେଶ୍ୱର ଜେରୁସାଲାମକୁ ଆସି ସିଦିକିଓଙ୍କୁ ବିନାଶ କରିବାକୁ ଯାଉଅଛନ୍ତି। 18 ପଦରେ ଲେଖା ଅଛି, କାରଣ ସେ ନିୟମ ଭଗ୍ନ କରି ଶପଥ ତୁଚ୍ଛ କରିଅଛି, ଓ ଦେଖ ସେ ଆପଣ ହସ୍ତ ଦେଲେ ହେଁ ଏହିସବୁ କାର୍ଯ୍ୟ କରିଅଛି, ସେ ରକ୍ଷା ପାଇବ ନାହିଁ। ଈଶ୍ୱର କହନ୍ତି, ସିଦିକିଓ ଏଥିନିମନ୍ତେ ବିଚାରିତ ହେବ ବୋଲି ମୁଁ ସ୍ଥିର କରିଅଛି। ପ୍ରିୟ ବନ୍ଧୁ, ଈଶ୍ୱର ମଧ୍ୟ ଏହି ପ୍ରକାର ସ୍ୱଭାବ ବିଶିଷ୍ଟ ଲୋକମାନଙ୍କର ବିଚାର କରିବାକୁ ଯାଉଅଛନ୍ତି। ସେ କେବେ ହେଲେ ଏହି ପ୍ରକାର ଲୋକମାନଙ୍କୁ ଛାଡ଼ିଦେବେ ନାହିଁ। 24 ପଦରେ ଲେଖା ଅଛି, ତହିଁରେ ଆମ୍ଭେ ସଦାପ୍ରଭୁ ଯେ ଉଚ୍ଚ ବୃକ୍ଷକୁ ନୀଚ କରିଅଛୁ ଓ ନୀଚ ବୃକ୍ଷକୁ ଉଚ୍ଚ କରିଅଛୁ, ସତେଜ ବୃକ୍ଷକୁ ଶୁଷ୍କ କରିଅଛୁ ଓ ଶୁଷ୍କ ବୃକ୍ଷକୁ ସତେଜ କରିଅଛୁ, ଏହା କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଜାଣିବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ ଓ ସିଦ୍ଧ କରିଅଛୁ। ଈଶ୍ୱର ବେଳେବେଳେ ଏହିପରି ଭାବେ ଅନ୍ୟ ବିଜାତୀୟ ବା ଈଶ୍ୱରବିହୀନ ଲୋକମାନଙ୍କ ଦ୍ୱାରା ଏହିପରି ଲୋକମାନଙ୍କର ବିଚାର କରନ୍ତି ଓ ସେମାନଙ୍କୁ ବିନାଶ କରନ୍ତି, ଯେଉଁମାନେ ଈଶ୍ୱରଙ୍କୁ ଲୋକ ବୋଲି ପରିଚୟ ଦିଅନ୍ତି ମାତ୍ର ତାହାଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରନ୍ତି। ପ୍ରିୟ ବନ୍ଧୁ, ଆଜି ଏହି ଜଗତରେ ଶାନ୍ତି ନାହିଁ, ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଦେଖାଦେଉଛି, କୌଣସି କ୍ଷେତ୍ରରେ ନିରାପଦ ନାହିଁ। କାହିଁକି? ଯେହେତୁ ପାପର ମାତ୍ରା ଅତ୍ୟଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଲୋକମାନେ ଈଶ୍ୱରବିହୀନ ଜୀବନଯାପନ କରନ୍ତି। ଈଶ୍ୱର କହନ୍ତି, ଆମମାନେ ପାପ କରି ତହିଁରୁ ବର୍ତ୍ତି ଯାଇପାରିବା ନାହିଁ, ପାପର ବିଚାର ରହିଅଛି ଓ ସେହି ପାପର ସମୁଚିତ ଫଳ ଆମମାନଙ୍କୁ ଭୋଗ କରିବାକୁ ହେବ। କିନ୍ତୁ ଆମେ ଯଦି ସେହିସବୁ ପାପକୁ ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରୁ, ତାହେଲେ ସେ ଆମମାନଙ୍କୁ ପାପରୁ ଉଦ୍ଧାର କରି ପରିତ୍ରାଣ ତଥା ଅନନ୍ତ ଜୀବନର ଅଧିକାରୀ କରାଇବେ। ପ୍ରଭୁ ପ୍ରତ୍ୟେକଙ୍କୁ ପାପ ପ୍ରତି ସତର୍କତାର ଜୀବନ ପ୍ରଦାନ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, ODIA TTV@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।